ଗଳ୍ପ ମୁଁ ମକରା କହୁଛି ହଜୁରେର ଦ୍ୱିତୀୟ ଭାଗ ଗାଳ୍ପିକ ମହାପାତ୍ର ନୀଳମଣି ସାହୁ। ଶ୍ୱଶୁର ବୁଢ଼ା ରାଜି ହୋଇଗଲେ। ସେଇଦିନଠୁ ସୁଲୋଚନା ଦେବୀ ଶ୍ୱଶୁର ଆଉ ଚନ୍ଦ୍ରମଣି ବାବୁଙ୍କୁ ଧରି କଟକ ବସାରେ ଯେ ରହିଲେ ଶେଷ ପର୍ଯ୍ୟନ୍ତ ସେଇଠି ରହିଲେ। ସତକୁ ସତ ମା ସାନ୍ତାଣୀ ଏଡ଼େ ବୁଦ୍ଧିମତୀ ଆଉ ଚତୁରୀ ଆଜ୍ଞା, ଦିନ କେଇଟାରେ ଜମିଦାରର ସବୁ ଅନ୍ଦିକନ୍ଦି ବୁଝିଗଲେ। ଗୁମାସ୍ତା ପିଆଦାମାନେ ବି ଦେଖିଶୁଣି ତାଟକା ହୋଇଗଲେ। ମଝିରେ ମଝିରେ ପୁଣି ମା ସାନ୍ତାଣୀ ବାବୁଙ୍କୁ ଧରି ତାମଜାନରେ ହେଉ ବା ସବାରରେ ହେଉ ମଫସଲ ଗସ୍ତରେ ବାହାରନ୍ତି। ଜମିଦାରୀ ଯାକ ବୁଲି ପ୍ରଜାମାନଙ୍କର ହାଲ ହରକତ ବୁଝନ୍ତି। ଆଜି ଏ ଗାଁରେ ପୋଖରୀଟାଏ ଖୋଳା ହେବ, କାଲି ସେ ଗାଁରେ କୂଅଟାଏ ଖୋଳା ହେବ, ଏ ଗାଁରେ ଏ ବର୍ଷ ଫସଲ ସବୁ ମରୁଡ଼ିରେ ଗଲା, ପ୍ରଜାମାନେ ଖଜଣା ଦେଇପାରିବେନି, ଆଜି କେଉଁ ଗରିବ ପ୍ରଜାର ପିଲାଟି ପାଠ ପଢ଼ିବ ମାସି ଦରକାର, କାଲି କେଉଁ ବ୍ରାହ୍ମଣ ପିଲାଟି କାନ୍ଧରେ ପଇତା ଦେଖିଏ ପଡ଼ିବ, କିଛି ଟଙ୍କା ଦରକାର। ସାନ୍ତାଣୀ ସବୁ ବୁଝନ୍ତି, ସବୁ ଦିଅନ୍ତି। ସାନ୍ତାଣୀଙ୍କ ଉପରେ ସମସ୍ତେ ଖୁସି। ପ୍ରଜାପାଠକ ସମସ୍ତେ ଭାବିଲେ ସ୍ୱୟଂ ମା ଲକ୍ଷ୍ମୀ କି ମା ଦୁର୍ଗା ତାଙ୍କର ଦୁଃଖ ଗୁହାରି ଶୁଣିବାକୁ ଉଭା ହୋଇଗଲେଣି। ଜମିଦାରରେ ଯେତେ ଯାହା କଳି କଜିଆ ମାଲି ମକଦ୍ଦମା କୌଣସିଟା ଆଉ କଚେରୀକୁ ଯାଏ ନାହିଁ, ଓକିଲ ଲୋଡ଼ା ପଡ଼େ ନାହିଁ। ମଫସଲ ଗସ୍ତରେ ଗଲାବେଳେ ହେଉ କିମ୍ବା କଟକରେ ହେଉ, ସବୁ କଥା ସାନ୍ତାଣୀ ନିରପେକ୍ଷ ଭାବରେ ବିଚାର କରି ତୁଟେଇ ଦିଅନ୍ତି। ଶ୍ୱଶୁର ବୈଷ୍ଣବ ଦୀକ୍ଷା ନେଲା ପରଠାରୁ ବିଲବାଡ଼ିର ଆୟ ଉଣା ପଡ଼ି ଯାଇଥିଲା। ଚନ୍ଦ୍ରମଣି ବାବୁ ତ ମଦ ମାଇକିନାରେ ଭୋଡ଼, ଜମିଦାରୀ ଉଚ୍ଛନ୍ନ ହୋଇଯାଉଥିଲା। ମାତ୍ର ସାନ୍ତାଣୀଙ୍କ ହାତକୁ ଜମିଦାରୀ ଆସିଗଲା ପରେ ପୁଣି ସବୁଆଡ଼ ଉଜୁଳି ଉଠିଲା। ଗୁମାସ୍ତା ପିଆଦା ଛାଟିଆମାନେ ଯାହା ମାରିପିଟି ଖାଉଥିଲେ ତାଙ୍କ ମୁହଁ ବନ୍ଦ ହୋଇଗଲା। ଘରେ ଧାନ ମୁଗ ବିରି ଗୁଡ଼ ମାଛ ଦୁଧ ଦହି ପନିପରିବା ଅଠେଲ ଅମଳ ହେଲା। ଜମିଦାରୀ ତହବିଲ ମଧ୍ୟ ଦଶ ଗୁଣ ବଢ଼ିଗଲା। ଶ୍ୱଶୁର ବୁଢ଼ାଙ୍କର ମନ ଭାରି ଖୁସି। ଦିନେ କ'ଣ ମନ ହେଲା କେଜାଣି, ସମୁଦାୟ ଜମିଜମା ଜମିଦାରୀ ବହୁ ସାନ୍ତାଣୀ ସୁଲୋଚନା ଦେବୀଙ୍କ ନାମରେ ଲେଖିଦେଇ ନିଶ୍ଚିନ୍ତରେ ବସିଲେ। କହିଲେ, ଆଉ ମୋର ଚିନ୍ତା ନାହିଁ, ମୋ ଘରେ ତ ଦୁର୍ଗା ଲକ୍ଷ୍ମୀ ସରସ୍ୱତୀ କାଳୀ ଠାକୁରାଣୀ ଏଇ ଚାରି ମହାଶକ୍ତି ମୋ ବୋହୂମା ରୂପରେ ଅବତୀର୍ଣ୍ଣ ହେଲେଣି, ମୋର ଆଉ ଏ ସଂସାର ଜଞ୍ଜାଳରେ ପଶି ଘାଣ୍ଟି ହେବା କ'ଣ ଦରକାର। ବୁଢ଼ା ସାନ୍ତେ ସତକୁ ସତ ସେଇଦିନୁ ଆଉ ପଦାକୁ ବାହାରିଲେ ନାହିଁ। ଠାକୁର ଘରେ ବସି ଆଖି ବୁଝି ଦିନ ରାତି ମାଳି ଗଡ଼େଇଲେ, ନାମ ଜପ କଲେ। ସେଇଠୁ ଆଜ୍ଞା ହଜୁରେ ବର୍ଷ ପରେ ବର୍ଷ ବିତିଗଲା, ପାଞ୍ଚ ବର୍ଷ। ଇତିମଧ୍ୟରେ ବୁଢ଼ା ସାନ୍ତଙ୍କର କାଳ ହୋଇଗଲା। କଟକ ବସାରେ ବାବୁ ଆଉ ସାନ୍ତାଣୀ ଥାନ୍ତି, ମୁଁ ଆଉ ସେ ପୂଜାରୀ ଟୋକା ଥାଉ, ଆଉ ମାନେ ଗାଁବାସକୁ ବାହୁଡ଼ିଗଲେ। ଏଣିକି ସାନ୍ତାଣୀଙ୍କର ଗୋଟିଏ ଚିନ୍ତା, ବାବୁ କିପରି ମଦ ଛାଡ଼ିବେ, କୁସଙ୍ଗ ଛାଡ଼ିବେ, ଆଉ ବାଇଜୀଙ୍କର ସଂସର୍ଗ ଛାଡ଼ିବେ। ସେଥିପାଇଁ ଢେର ଉପାୟ କରାଗଲା, ମନ୍ତ୍ର ଯନ୍ତ୍ର ତନ୍ତ୍ର। ଆଜ୍ଞା ହଜୁର, କମ୍ ଗୁଣିଆ ବାଜି ତନ୍ତ୍ରକାର ଆସିଛନ୍ତି ସେ ଘରକୁ, କମ୍ ଡେଉଁରିଆ ତାବିଜ ହେରିକା କିଣା ହେଇଛି, ମାତ୍ର କେଉଁଥିରେ ଫଳ ଫଳିଲା ନାହିଁ। ଚନ୍ଦ୍ରମଣି ବାବୁ ସେ ବଦଖୋଇ ଛାଡ଼ିପାରିଲେ ନାହିଁ। ଏଣିକି ଏଣିକି ସାନ୍ତାଣୀଙ୍କର ମନ ଦବି ଦବି ଗଲା। ଅସଲ କଥା ହଜୁରେ, ବାହାଘର ଦଶ ବର୍ଷ ହୋଇଗଲା, ଗଛ ଫଳିଲା ନାହିଁ। ସାନ୍ତାଣୀ ବାର ମାସ ତେର ଓଷା କରି ରାଜ୍ୟଯାକର ଦେବଦେବୀଙ୍କୁ ମୁଣ୍ଡ ବାଡ଼େଇ ଡାକୁଥାନ୍ତି, ହେ ମା କଟକୀ ଚଣ୍ଡୀ, ହେ କାଳିଗଳିର ବୁଢ଼ୀ ଠାକୁରାଣୀ, ଆହେ ଧବଳେଶ୍ୱର, ହେ ମା ମଙ୍ଗଳା, ଭୁବନେଶ୍ୱରର ଲିଙ୍ଗରାଜେ, ହେ ଦୀନବନ୍ଧୁ ପୁରୁଷୋତ୍ତମ ଜଗନ୍ନାଥେ, ମୋ ବାବୁଙ୍କର ମଦ ଆଉ ବାଇଜି ନିଶା ଛଡ଼େଇ ଦିଅ, ମୋ କୋଳକୁ ପିଲାବକଟି ଦିଅ। କିନ୍ତୁ ହଜୁର, କି ପୋଡ଼ା କପାଳ ତାଙ୍କର, କୁଆଡ଼ୁ କିଛି ହେଲା ନାହିଁ। ନା ବାବୁ ମଦ ମାଇକିନା ବଦଭ୍ୟାସ ଛାଡ଼ିଲେ, ନା ସାନ୍ତାଣୀଙ୍କ କୋଳକୁ ସନ୍ତାନଟିଏ ମଣ୍ଡନ କଲା। ଦିନ ପରେ ଦିନ ବିତି ଯାଉଥାଏ। ସାନ୍ତାଣୀ କିର୍ମେ କିର୍ମେ ଭାରି ଦବି ଦବି ଗଲେ ହଜୁର, ଆଉ ମଧ୍ୟ ଭାରି ଚିଡ଼ଚିଡ଼ା ଧରିଗଲେ। ଟିକେ କଥାରେ ରାଗିଯିବେ, ବାଡ଼େଇ ପକେଇବେ, ହେଲେ ପାଞ୍ଚ ମିନିଟ୍ ନ ଜାଣୁ ଫେରେ ଆସି ମୁଣ୍ଡ ପିଠିରେ ହାତ ବୁଲେଇ କଅଁଳେଇ କରି କହିବେ, ଆରେ ମକରୁ ମୋ ସୁନାଟା ପରା ଥାଉ, ଆଉ କାନ୍ଦନା, ନେ ଏତକ ପଇସା ନେ, ବଜାରରୁ କ'ଣ କିଣି ଆଣି ଖାଇବୁ, ଯା ଯା ଗୁଡ଼ିଟାଏ କିଣି ଆଣିବୁ, ନଟୁଟାଏ କିଣି ଆଣିବୁ। ମୁଁ ଆଜ୍ଞା ହଜୁର ସେତେବେଳେ ଜୋର ନଟୁ ଖେଳୁଥିଲି, ଗୁଡ଼ି ଉଡ଼ାଉଥିଲି, କଟକର ସାହି ଟୋକାମାନେ ସେତେବେଳେ କେହି ମୋ ସାଙ୍ଗରେ ଏହି ନଟୁ ଖେଳ ଆଉ ଗୁଡ଼ି ଉଡ଼ାରେ ପାରୁନଥିଲେ। ଏଇ ଗୁଡ଼ି ଆଉ ନଟୁ ପାଇଁ ଆଜ୍ଞା ସାନ୍ତାଣୀଙ୍କ ଠାରୁ କମ୍ ଗାଳି ଶୁଣିଛି, କମ୍ ମାଡ଼ ଖାଇଛି। କିନ୍ତୁ ସାନ୍ତାଣୀ ବଡ଼ ଅଦ୍ଭୁତ ଲୋକ, ଯେଉଁ କଥାକୁ ଗାଳି କରୁଥିବେ ସେଇ କଥା ପାଇଁ ସୁପାରିଶ କରିବେ। ନଟୁ ଖେଳିବାର ଦେଖିଲେ କି ଗୁଡ଼ି ଉଡ଼ାଉଥିବାର ଦେଖିଲେ ଗାଳି କରିବେ। ନଟୁକୁ ନେଇ ଚୁଲିରେ ପକାଇଦେବେ, ଗୁଡ଼ିକି ଛିଡ଼ାଇ ଫୋପାଡ଼ିଦେବେ। କିନ୍ତୁ ଫେର କେତେବେଳେ ମନ ହେବ, ଯଦି ଗାଳିକି ମାଡ଼ ଦେଇଥିବେ ତାହେଲେ କଣେଇକି ଡାକିବେ, ପିଠି ଆଉଁସି କହିବେ, ଆରେ ମକରୁ ଆଇଲୁ, ମୋ ଧନଟା ଆ ଥାଉ ଥାଉ, ଆଉ କାନ୍ଦେ ନାରେ ମୋ ସୁନା, ନେ ପଇସା ନେଇ ଦୁଇଟା ନଟୁ କିଣି ଆଣ ଆଉ ଦୁଇଟା ଗୁଡ଼ି କିଣି ଆଣ। କ'ଣ କହିବି ସାନ୍ତେ, ତାଙ୍କ କଥା ମନେ ପଡ଼ିଲେ ମୋତେ ଆସି 4 କୋଡ଼ି ବୟସରୁ ଅଧିକ ହେଲାଣି, ମୋର ଛାତି କର୍ତ୍ତି ହୋଇଯାଉଛି, ମୋର ପେଟ ଗୁରାଣ୍ଡି ହୋଇଯାଉଛି, ଏମିତି ଏମିତି ହୋଇ କେତେ କାଳ ପୁଣି ବିତିଗଲା। ସାନ୍ତାଣୀଙ୍କ କୋଳକୁ ପିଲାଟିଏ ମଣ୍ଡିଲା ନାହିଁ। କ'ଣ କହିବି ହଜୁର, ସାନ୍ତାଣୀଙ୍କର ଯେଉଁ ଲକ୍ଷ୍ମୀ ଭଳି ରୂପ, ଦୁର୍ଗାଙ୍କ ଭଳିଆ ବପୁ, ଚୌକିରେ ବସିଥାନ୍ତୁ କି ଦୋଳିରେ ବସିଥାନ୍ତୁ କି ତଳେ ମସିଣା ଉପରେ ବସିଥାନ୍ତୁ, ତାଙ୍କୁ ସେତେବେଳେ ଦେଖିଲେ ମନେ ହେବ ହଜୁର ଏ ସ୍ୱୟଂ ଆଦିମାତା, ସ୍ୱରୂପିଣୀ ପରମେଶ୍ୱରୀ, ଧର୍ତ୍ତନୀ ଦେବୀ। ଏ ଆପଣା ଗର୍ଭରେ ଏ ଶଶାଗରା ପୃଥିବୀକୁ ଥାପି ଦେଇପାରିବେ, ଏ ଆପଣା ଜଠରରୁ 56 କୋଟି ଜୀବଜନ୍ତୁଙ୍କୁ ଏନ୍ତୁଡ଼ି ଜାଳି ଜନ୍ମ କରିଦେଇପାରିବେ, 56 କୋଟି ଜୀବଜନ୍ତୁଙ୍କ ମୁହଁରେ ଆପଣାର ଥନଗୁଞ୍ଜି ଦେଇ ପାଳି ବଢ଼େଇ କୁଢ଼େଇ ବଞ୍ଚେଇ ରଖିବେ। କମ୍ ରୂପ ସେ ଆଜ୍ଞା, ଏତେ ବଡ଼ ପୁନେଇ ଜହ୍ନ ଭଳି ଦାଉ ଦାଉ ମୁହଁ, ଦାଉ ଦାଉ କପାଳରେ ଦାଉ ଦାଉ ସିନ୍ଦୁର ଟୋପା, ଏଡ଼େ ଉଞ୍ଚା ବପୁ, ସତେକି ଦୁର୍ଗା ଠାକୁରାଣୀ। କିନ୍ତୁ ଆହା ହଜୁର, ଯେତେ ପୁଣ୍ୟ ଓଷା ଜାଗଯଜ୍ଞ କଲେ ବି, ଯେତେ ସାଧୁ ସନ୍ନ୍ୟାସୀ ଫକୀର ଦେବଦେବୀଙ୍କ ସେବା ଆରାଧନା କଲେ ବି ସେ ଗଛ ଫଳ ଧରିଲା ନାହିଁ। ସାନ୍ତାଣୀଙ୍କ ମନ ମରି ମରି ଗଲା। ହେଲେ ସେ ତେଜ ଯିବ କୁଆଡ଼େ, ସେମିତି ଜଳୁଥାନ୍ତି ଦାଉ ଦାଉ ହୋଇ। ହେଲେ ଚନ୍ଦ୍ରମଣି ବାବୁଙ୍କର ସିଆଡ଼ିକି ନିଘା ନଥାଏ, ଏ ବଂଶ ରହିଲେ କେତେ, ଏ କୂଳ ଏଠୁ ବୁଡ଼ିଗଲେ କେତେ, କେଉଁଠିକି ତାଙ୍କର ଚିନ୍ତା ନଥାଏ। ତାଙ୍କର ମଦ ଭଲ, ବେଶିଆ ବାଇଜିମାନେ ଭଲ, ସାଙ୍ଗମାନେ ଭଲ। ଘରୁ 4 ଦିନ 8 ଦିନ ସାନ୍ତାଣୀଙ୍କ ଟ୍ରଙ୍କ ଆଲମିରା ଫିଟାଇ ଟଙ୍କା ଚୋରି କରି ନିଅନ୍ତି, ଆଉ ସେଣେ ରାତି ଯାକ ବେଶିଆପଡ଼ାରେ ଲୁଣିଆ ବୁଟ ଭଜା, ଶୁକୁଆ ଭଜା, କୁକୁଡ଼ା ଡିମ ମଦରେ ଭୋଳ ହୋଇ ରହିଥାନ୍ତି। ସାନ୍ତାଣୀ ବହୁତ ରାଗିଯାଆନ୍ତି, ବହୁତ ଗାଳିଗୁଲଜ କରନ୍ତି। ହେଲେ ହଜୁର, ସାନ୍ତାଣୀଙ୍କୁ କିନ୍ତୁ ବାବୁଙ୍କର ଭାରି ଡର, ଭାରି ଭୟ। ଗାଳି ଭର୍ଛନା ଖାଇଲା ବେଳେ ସୁନା ପିଲାଟି ପରି ମୁହଁ ତଳକୁ କରି ଠିଆ ହୋଇଥିବେ, ଉଁ କହିବେ ନାହିଁ କି ଚୁଁ କହିବେ ନାହିଁ, କିନ୍ତୁ ପୁଣି ମୁହଁ ବୁଲେଇ ଦେଲେ ଯେଉଁ କଥାକୁ ସେଇ କଥା। ସାନ୍ତାଣୀ ବାବୁଙ୍କ ପାଟିକି ଭଲ ଲାଗିବ ବୋଲି ନିଜ ହାତରେ ସର ଭଜା, ପୁରୀ, କ୍ଷୀରି, ଖେଚେଡ଼ି, ଲୁଚି, ସିଙ୍ଗଡ଼ା, ନିମକି, କାକରା କେତେ ଯେ କ'ଣ ରାନ୍ଧନ୍ତି, ହେଲେ ବାବୁଙ୍କ ପାଟିକୁ ସେସବୁ କ'ଣ ରୁଚେ। ଏମିତି ଆଜ୍ଞା ମଦଫଦ ଖାଇ ବାବୁଙ୍କ କଲିଜା ବିଗିଡ଼ିଗଲା, ଦିନ ରାତି ଦେହ ହାତ ଥରିଲା, କ'ଣ କହିବି ହଜୁର, ସେସବୁ ପରିସ୍ରା ଦୋଷ ବି ଦେଖାଦେଲା, ଧାତୁ ପଡ଼ିଲା। ସେତିକି ବେଳେ ହଜୁର ଫକୀରମୋହନ ବାବୁ ଆସି ଯୋଗକୁ ଆମ ଘରେ କେମିତି କ'ଣ ଜୁଟିଗଲେ। ସିଏ ତ ଆଜ୍ଞା ଆମ ବୁଢ଼ା ବାବୁଙ୍କର ସାଙ୍ଗ ଥିଲେ, ବୁଢ଼ା ବାବୁ ତାଙ୍କୁ ଭାରି ଭଲ ପାଉଥିଲେ, ଭାରି ମାନ୍ୟ କରୁଥିଲେ। ଫକୀରମୋହନ ବାବୁ କୁଆଡ଼େ ଭାରି ବୁଦ୍ଧିଆ ମଣିଷ, ଢେର ଢେର ଗଡ଼ଜାତ ରାଜୁଡ଼ାମାନଙ୍କର ଦେବାନ ସାହେବ ଥିଲେ, କେତେ ରାଜା ଗୋଜାଙ୍କୁ ସାଧ୍ୟ କରିଛନ୍ତି ବୋଲି ଆମେ ଶୁଣିଥାଉ। ଆମ ବୁଢ଼ା ବାବୁ ତାଙ୍କୁ ଦେଖିଲେ କୋଟି ନିଧି ପାଆନ୍ତି। ଫକୀରମୋହନ ବାବୁଙ୍କର ବି ଚନ୍ଦ୍ରମଣି ବାବୁ ଆଉ ସୁଲୋଚନା ଦେବୀଙ୍କ ଉପରେ ଖୁବ୍ ସ୍ନେହ, ଆପଣାର ପୁଅ ବୋହୁ ଭଳି ଭଲ ପାଆନ୍ତି। ସେଇ ଆଗ ସାନ୍ତାଣୀଙ୍କ ଠାରୁ ସବୁ ହାଲ ହରକତ ଶୁଣିଲେ। ସେଇ ଆସି ପ୍ରଥମେ ସାନ୍ତାଣୀଙ୍କି ଥରେ କହିଲେ, ତାକୁ ଆଉ ବାହାରକୁ ଛାଡ଼ ନାହିଁ, ଗୋଡ଼େ ଗୋଡ଼େ ଜଗି ରହ। ତାଙ୍କ କଥା ମାନି ସାନ୍ତାଣୀ ସେଇଦିନ ଟାଣୁଆ ହୁକୁମ ଜାରି କଲେ, ବୁଝି ଖବରଦାର, ରାତି ତ ରାତି, ଦିନବେଳା ବି ଘରୁ ମୋତେ ନ କହି ଗୋଡ଼ କାଢ଼ି ପାରିବ ନାହିଁ। କ୍ୟାଁ ଯିବ, କ'ଣ ଲୋଡ଼ା, ଯାହା ଦରକାର ସବୁ ଏଇଠି ଦିଆଯିବ, ବାସ୍। ଚନ୍ଦ୍ରମଣି ବାବୁ ସେଇଦିନଠାରୁ ପେଡ଼ି ଭିତରେ ନାଗସାପ ପରି ବନ୍ଦୀ ହୋଇ ରହିଲା ଭଳି ରହିଲେ। ଦେହ ଭଲ ରହୁନଥାଏ, ଢେର ଢେର କବିରାଜଙ୍କଠାରୁ ଢେର ଢେର ମୋଦକ, ସାଲସା, ରସାୟନ କିଣି ତାଙ୍କୁ ଦିଆଯାଉଥାଏ, ପଥ୍ୟ ପାଞ୍ଚନରେ ରଖାଯାଉଥାଏ। ସାନ୍ତାଣୀ ଗୋଡ଼େ ଗୋଡ଼େ ଜଗି ରହିଥାନ୍ତି, ସେବା ଶୁଶ୍ରୂଷା କରୁଥାନ୍ତି ରାତି ଦିନ। ବାବୁଙ୍କ ପାଇଁ ତାଙ୍କ ଆଖିକୁ ନିଦ ନଥାଏ କି ପେଟକୁ ଭୋକ ନଥାଏ। କିର୍ମେ କିର୍ମେ ବାବୁଙ୍କର ଦେହ ବି ଟିକେ ଭଲ ହୋଇ ଆସିଲା, ସାନ୍ତାଣୀଙ୍କ ମୁହଁ ଉଜ୍ଜଳ ଦିଶିଲା। କିନ୍ତୁ ସାପକୁ କେତେଦିନ ପେଡ଼ିରେ ବନ୍ଦ କରି ରଖିବ, ସେଦିନ କେଉଁ ଯୋଗରେ ବାବୁ ଦାଣ୍ଡରେ ବୁଲୁ ବୁଲୁ ସେଇ ଭଦ୍ରଖିଆ ଟୋକା ତାଙ୍କ ଆଖିରେ ପଡ଼ିଲା। ବାବୁ ତାକୁ ଦେଖୁ ଦେଖୁ ତାଙ୍କ ତୁଣ୍ଡରୁ ଉସ୍ମାନ ତାରାର ନାଁଟା ଶୁଣୁ ଶୁଣୁ ଉଚ୍ଚାଟ ହୋଇଗଲେ। ତାପରେ ହଜୁର ଯାହା ଘଟିଲା ତା ତ ଆପଣମାନେ ସବୁ ଶୁଣିଛନ୍ତି। ଫକୀରମୋହନ ବାବୁ ସବୁ କଥା ଖୋଲାଖୋଲି ଲେଖିଦେଇଛନ୍ତି ତାଙ୍କ ପେଟେଣ୍ଟ ମେଡ଼ିସିନ ଗପରେ। ସେ ତ ଆଜ୍ଞା ହଜୁର ସବୁ କଥା ଆଖିରେ ଦେଖିଲା ବେଳେ ଲେଖି ଯାଇଛନ୍ତି। କ'ଣ ବା ମୁଁ ଆଉ କହିବି, ମୁଁ ତ କମ୍ବଳ ଘୋଡ଼ି ଶୋଇଥାଏ, ମନେ ମନେ ଆଖଣ୍ଡଳମଣି ଆଉ କଟକ ଚଣ୍ଡୀଙ୍କୁ ଡାକୁଥାଏ, ଦେହଯାକ ଝାଳରେ ଜୁଡ଼ୁବୁଡ଼ୁ। ସନ୍ଧ୍ୟା ହୋଇ ଆସିଲା, ଭାବୁଥାଏ କେତେବେଳେ ବାବୁ ଫେରିବେ, ମୁଁ ଏ ଯାତନାରୁ ତ୍ରାହି ପାଇବି। ମୁଁ କ'ଣ ଜାଣିଥିଲି ହଜୁର ସାଆନ୍ତାଣୀ ତା ଭିତରେ ଘରକୁ ପଶି ଆସିବେ ବୋଲି। ସାଆନ୍ତାଣୀ ସେଇ ଅନ୍ଧାର ଘର ଭିତରକୁ ପଶି ଗୁଣୁଗୁଣୁ କାନ୍ଦି ଢେର ଢେର ଠାକୁର ଦେବତାଙ୍କୁ ପ୍ରଣାମ କରି କରି ଯେତେବେଳେ ମୋ ଗୋଡ଼ରେ ହାତ ମାରିଲେ, କ'ଣ କହିବି ହଜୁର, ମୋ ଦେହ ସାରା ବିଜୁଳି ଖେଳିଗଲା। କେମିତି ସେ ହାତ ଆଜ୍ଞା, କେତେଥର ସେହି ହାତରେ ସେ ମୋ ପିଠି ଆଉଁସିଛନ୍ତି, ମୁଣ୍ଡ ଆଉଁସିଛନ୍ତି, ଆଖିରେ ଲୁହ ପୋଛି ଦେଇଛନ୍ତି, ଫେର ଚାପୁଡ଼ା ବି ମାରିଛନ୍ତି। ମୁଁ କ'ଣ ସେ ହାତକୁ ଚିହ୍ନି ନାହିଁ, ସେ ହାତର ପରଶ ପାଇନାହିଁ। କିନ୍ତୁ ସେଦିନ ସେ ଯେତେବେଳେ ମୋତେ ଚନ୍ଦ୍ରମଣି ବାବୁ ବୋଲି ଭାବି କାନ୍ଦି କାନ୍ଦି ମୋ ପାଦ ପେଣ୍ଡା ଜଙ୍ଘ ପେଟ ଛାତି ଆଦିରେ ତାଙ୍କ ହାତ ବୁଲାଇବାକୁ ଲାଗିଲେ, ମୋ ଦେହ ଖାଲି ଥରିଲା। ଖାଲି ଭୟରେ ନୁହଁ ହଜୁର, ସେ ହାତରେ ଯେତେବେଳେ କି ପରସ ଥିଲା କେଜାଣି ହଜୁର, ମୋ ନାଭି ବ୍ରହ୍ମ ଥରିଗଲା, ମୋ ଆଖିରୁ ଡୋଳା ଯୋଡ଼ାକ ବାହାରି ଆସିଲା, ମୋ ଦେହ ହାତ ଉକୁଟି ଗଲା। ମୋତେ ଲାଗିଲା ମୋ ଜୀବାତ୍ମା ଛଟ ଛଟ ହୋଇଯାଉଛି, କାକୃତି ହୋଇଯାଉଛି। ଆଉ ଆଉ ହଜୁର ଆପଣମାନଙ୍କ ଆଗରେ କିଛି ଲୁଚେଇବି ନାହିଁ, ମୋତେ ଆସି 4 କୋଡ଼ି ବୟସ ହେଲାଣି, ଯମଦେବତା ଧଇଲାଣି ମୋର ଗୋଟିଏ ପଖ, ଏତେବେଳେ ମୋର ଆଉ କେଉଁ ପାପ ଲୁଚେଇବି ନାହିଁ, ମନର ପାପ ବି ପାପ ହଜୁର, ହାଏ ହାଏ ହାଏ, ମୋତେ ନରକରେ ବାସ ହେଉ, ମୋତେ ଯମଦୂତମାନେ ତତଲା ତେଲ କଡ଼େଇରେ ପକାନ୍ତୁ, ଏ ପାପର ପ୍ରାୟଶ୍ଚିତ ନାହିଁ। ହଜୁର କହିଦେଉଛି ସବୁ କଥା ହଜୁର, ସେ ପାପ କଥା ଏଯାଏଁ ମୋ ପେଟ ଭିତରେ ରହି ମୋର ସାରା ଜୀବନ ମୋତେ କଦର୍ଥନା ଦେଲାଣି ହଜୁର। ସାଆନ୍ତାଣୀଙ୍କ ହାତ ଯେତେବେଳେ ମୋ ଦେହ ସାରା ବୁଲୁଥାଏ, ମୋ ଭିତରେ କିଏ ଗୋଟାଏ ସଁ ହୋଇ ସବୁ କହି ଚାଲିଥାଏ, ମୋତେ ଚାଲିଥାଏ, ଭାରି ଖରାପ କଥା ହଜୁର, ସେ କଥା ମୋତେ ଅଇନେ ମୁହଁରେ ଧରିବାକୁ ଡର ଲାଗୁଛି। ମଣିଷ ଭିତରେ କ'ଣ କ'ଣ ଜନ୍ତୁଜନ୍ତା ମାନେ ଅଛନ୍ତି ହଜୁର, ବାଘ ସାପ ଭାଲୁ କିମ୍ଭୀରଙ୍କଠୁ ଆହୁରି ମାରଣା ଆଜ୍ଞା, ଆମ ମନ ଗୋଟେ ଅରଣ୍ୟ ଆଜ୍ଞା, ତା ଭିତରେ କେଉଁ ଅରମା ଝାଡ଼ ଜଙ୍ଗଲ ବୁଦା ଭିତରେ କେଉଁ ମାରଣା ପ୍ରାଣୀ ଲୁଚି ବସିଛି, ସେ କଥା ତେମେ ଆପଣ କେଉଁଠୁ ଜାଣିପାରିବା, ତା ବେଳ ପଡ଼ିଲେ ସେ ବାହାରି ଆସି ତୁମକୁ ମାଡ଼ି ବସିବ, ତୁମେ ଆପଣ ତା କବଳରୁ କେବେ ବାହାରି ପାରିବ ନାହିଁ, ଧର୍ମାଧର୍ମ କୁଆଡ଼େ ଲୁଚିଯିବ, ଚାରିଆଡ଼ ଅନ୍ଧାର ଘଟିଯିବ, ପାପ ଖଣା ଭିତରେ ଆପଣ ହଜୁର କେତେବେଳେ କେମିତି କିଏ ପଡ଼ିଯିବ ସେ କଥା କହିହେବ ନାହିଁ। ସାଆନ୍ତାଣୀ ମୋ ଦେହରେ ହାତ ବୁଲାଉଥାନ୍ତି, ମୋ ଭିତରେ କିଏ ଗୋଟେ ମାରଣା ଜନ୍ତୁ ମୋତେ ଅଣାୟତ୍ତ କରୁଥାଏ ଯେ ମୁଁ ମାତାଳଙ୍କ ଭଳି 2-4 ଥର କମ୍ବଳ ସୁଦ୍ଧା ଉଠିପଡ଼ି ଫେର ଆପଣା ଚାହେଁ ଭୂଇଁ ଉପରେ କଚାଡ଼ି ହୋଇ ପଡ଼ିଲି। 2-3 ଥର ମଧ୍ୟ ସାଆନ୍ତାଣୀଙ୍କ ପାପୁଲିକୁ ଧରି ପକାଇ ନିଆଁ ଅଙ୍ଗାରକୁ ଧରି ପକାଇଲା ଭଳି ବିକଳରେ ଛାଡ଼ିଦେଲି। ମୋ ବୋପାଲୁ, ମୁଁ ଗୋଟେ ନର୍ଦ୍ଦମାର କୀଟାନୁ କୀଟ, ଗୋଟାଏ ଚୁଚୁନ୍ଦ୍ରା ସାଙ୍ଗରେ ମଧ୍ୟ ମୁଁ ସରି ନୁହେଁ ହଜୁର, ଆଉ ସାଆନ୍ତାଣୀ ହେଲେ ସ୍ୱୟଂ ଜଗଦ୍ଧାତ୍ରୀ ଦେବୀ ଠାକୁରାଣୀ, ଭଗବାନ ତାଙ୍କ ଦେହକୁ ଆଜ୍ଞା ଯଜ୍ଞ ଅଗ୍ନିରେ ଗଢ଼ିଛନ୍ତି, ଯିଏ ଛୁଇଁବ ତା ହାତ ପୋଡ଼ିଯିବ, ଯିଏ ତାଙ୍କୁ ପାପ ଆଖିରେ ଚାହିଁବ ତା ଆଖି ଫୁଟିଯିବ, ଜଳକା ହୋଇଯିବ। ପୁଅ ପରି ଆଜ୍ଞା ସେ ମୋତେ 9 ବର୍ଷ ଦିନୁ ପାଳି ଆସିଛନ୍ତି, ମୋତେ ଖାଲି କାହିଁକି, ସାରା ପୃଥିବୀକୁ ସେ ଆପଣାର ସନ୍ତାନ ଭଳିକା ଦେଖନ୍ତି ହଜୁର, କେମିତି ମୋ ଭିତରୁ ଏଇ ଗୋଟିଏ ସ୍ୱର ବାହାରିଲା, ମୋତେ ଏଇନା ଆଚମ୍ବିତ ଲାଗୁଛି ଆଜ୍ଞା। ମୁଁ ତ ମୋ ଜାଣତରେ କେବେ ତାଙ୍କୁ ପାପ ଆଖିରେ ବି ଦେଖିନାହିଁ, ତାଙ୍କୁ କିଏ ପାପ ଆଖିରେ ଦେଖିପାରିବ, ସେ ଯାହା ହେଉ ହଜୁର, ତାଙ୍କ ହାତ ଯେମିତି ମୋ ମୁହଁରେ ବାଜିଛି, ସେ ଯେତେବେଳେ ମୋ ନାକ ତଳେ ନିଶ ଖୋଜୁଥାନ୍ତି ସେତିକିବେଳେ ମୋର ଜାଣ ଚେତା ପଶିଲା, ତା ନହେଲେ ମୋର କ'ଣ, ମୋର ଜାଣ ଚେତା ବୁଡ଼ି ଯାଇଥିଲା ପ୍ରାୟ। ତାପରେ ତ ଯାହା ହେଲା ହଜୁର ଆପଣମାନେ ଜାଣନ୍ତି, ସବୁ କଥା ତ ଫକୀରମୋହନ ବାବୁ ଲେଖି ଯାଇଛନ୍ତି। ସାଆନ୍ତାଣୀ ମୋତେ ଡାଙ୍କୁଣି କିଆ ଅଳପଇସା ବୋଲି ଯାହା ତ ଗାଳି ଦେଲେ, ଶେଷକୁ ଟଙ୍କା 5 ବି ଦେଲେ, କେତେ କଅଁଳେଇକିରି କହିଲେ, ତାପରେ କମ୍ବଳ ଘୋଡ଼ି ହୋଇ ଶୋଇପଡ଼ିଲେ। ତାପରେ ଯାହା ସବୁ ଘଟିଲା, ବାବୁ ଯେମିତି ମାତାଲ ହୋଇ ଫେରିଲେ, ଯେମିତି ଯାହା ସବୁ ନିଶା ପ୍ରକୋପରେ ଗପିଲେ, ସାଆନ୍ତାଣୀଙ୍କର ବାପାଙ୍କୁ ଶଳା ବୋଲି ଶୋଧିଲେ, ଏଉଠୁ ସାଆନ୍ତାଣୀ ଯେମିତି ରାଗରେ ନିଆଁ ହୋଇଯାଇ କମ୍ବଳଟାକୁ ଫିଙ୍ଗି ଦେଇ ଛାଞ୍ଚୁଣି ମୁଠା ଧରି ବାବୁଙ୍କୁ ପିଟି ଦେଇଗଲେ, ସେସବୁ ସମାଚାର ତ ଆପଣଙ୍କୁ ଜଣା ହଜୁର। ସେଇଦିନଠୁ ବି ବାବୁଙ୍କର ନିଶା ଆଉ ବଦଭ୍ୟାସ ସବୁ ଛାଡ଼ିଗଲା। ଫକୀରମୋହନ ବାବୁ ସେ କଥା ଯାହା ଯେମିତି ଘଟିଗଲା ଲେଖି ଯାଇଛନ୍ତି। ସେଦିନ ସାଆନ୍ତାଣୀ ରାତି ସାରା ଉପାସ, ଖାଲି କାନ୍ଦୁଥାନ୍ତି, ଭୂଇଁରେ ମୁଣ୍ଡ ବାଡ଼ଉଥାନ୍ତି, ରାଶି ମାଲ୍ପା ଘଷି ଦେଉଥାନ୍ତି ବାବୁଙ୍କ ଦେହ ସାରା, କଳସି କଳସି ପାଣି ଆଣି ବାବୁଙ୍କ ମୁଣ୍ଡରେ ଢାଳି ଗାଧୋଇ ଦେଲେ, ପୋଛି ପାଛି ଦେଲେ, ବିଛଣା ଉପରେ ଶୁଖାଇ ଦେଲେ, ରାତି ସାରା ପଙ୍ଖା ଧରି ବିଞ୍ଚିଲେ। ମୁଁ ଆଉ ସେ ପୂଜାରୀ ଟୋକା ରାତି ସାରା ତାଙ୍କ ପାଖରେ ବସିଥାଉ। ହେଲେ ସତ କଥା ହଜୁର, ସେଇଦିନୁ ବାବୁଙ୍କର ସବୁ ନିଶା ବଦଖୋର ଛାଡ଼ିଗଲା। ସେଇଦିନୁ ସେ ଆଉ ଏକୁଟିଆ ଘରୁ ବାହାରନ୍ତି ନାହିଁ, ସାନ୍ତାଣୀଙ୍କ ସଙ୍ଗରେ ବଗିରେ ବସି ମନ୍ଦିର ଯାଆନ୍ତି କି କୋଉ ଆଉ ବାବୁ ଭାଇଙ୍କ ଘରକୁ ଯାଆନ୍ତି, ନହେଲେ ସବୁବେଳେ ଘରେ ବସି କିତାବ ପଢ଼ୁଥାନ୍ତି। ସାନ୍ତାଣୀ ବି ନିଜେ କିତାବ ସବୁ ପଢ଼ି ବାବୁଙ୍କୁ ଶୁଣାନ୍ତି। ଭାରି ସୁଖରେ କଟିଲା ତେଣିକି ଦିହିଙ୍କର ହଜୁର, ବଣି ଚଢ଼େଇ ଭଳିଆ ଦିନ ରାତି ଯୋଡ଼ି ହୋଇ ଜାଉଳି ହୋଇ ବସିଥିବେ, ନହେଲେ ବୁଲୁଥିବେ, ନହେଲେ କ'ଣ ଗପୁଥିବେ। ଏମିତି ଏମିତି ପୁଣି କଟିଗଲା 5 ବର୍ଷ। ଯେତେ ଯାହା କଲେ ବି ସାନ୍ତାଣୀଙ୍କର କୋଳମଣ୍ଡନ କରିବାକୁ ପୁଅଟିଏ କି ଝିଅଟିଏ ହେଲେ ନାହିଁ। ସିଭିଲ ସର୍ଜନ ସାହେବ ଡାକ୍ତର ଆଇଲା, ବାବୁଙ୍କୁ ମାଆଙ୍କୁ କ'ଣ ସବୁ ପରୀକ୍ଷା କଲା। ଶେଷରେ କହିଲା, ବାବୁଙ୍କର ପିଲାପିଲି ଯୋଗ ନାହିଁ, ବାବୁଙ୍କ ଠୁ ସବୁତକ ରସ ସେ ଖାନିକି ବାଇଜି ଆଉ ବେଶ୍ୟାମାନେ ଟାଣି ନେଇଛନ୍ତି, ବାବୁଙ୍କୁ ଏକବାର ଶୁଖୁଆ ବନେଇ ଛାଡ଼ି ଦେଇଛନ୍ତି। ସାନ୍ତାଣୀ ସବୁ କଥା ଶୁଣିଲେ, ହେଲେ କିଛି ବିଚଳିତ ହେଲେ ନାହିଁ, ମନ କଥା ମନରେ ରଖିଲେ, ଭାଗ୍ୟକୁ ଆଦରି ରହିଲେ। କିନ୍ତୁ ସ୍ୱାମୀଙ୍କର ସେବା ଶୁଶ୍ରୂଷାରେ ଉଣା କଲେ ନାହିଁ, ବରଂ ହଜୁର ଏଣିକି ସାନ୍ତାଣୀ ବାବୁଙ୍କ ପ୍ରତି ବେଶୀ ବେଶୀ ପ୍ରସନ୍ନ ହେଲେ, ସୁଆଗ ବି ବଢ଼ିଲା। ବାବୁଙ୍କୁ ସତିକି ଅନ୍ତଫାଡ଼ି ଜନ୍ମ କରିଛନ୍ତି, ଏହି ଭାବରେ ସେ ବାବୁଙ୍କୁ ପାଳୁଥାନ୍ତି। ଆପଣ ହାତରେ ଗାଧୋଇ ଦେବେ, ଖାଇବା ଥାଳି ପାଖରେ ବସି ଆପଣ ହାତରେ ଖୁଆଇବେ, ଏମିତି ସ୍ୱାମୀ ସେବା ମୁଁ ଆଉ କେଉଁଠି ଦେଖିନି ହଜୁର। ବର୍ଷ ବିତିଗଲା, ଇତିମଧ୍ୟରେ ଆଜ୍ଞା ସାନ୍ତାଣୀଙ୍କର ଆଉ ଗୋଟିଏ ସେବା ବଢ଼ିଯାଇଥାଏ। ବୁଢ଼ା ବାବୁଙ୍କର ପୂଜା ଘରେ ଆଉ ମୁଗୁନି ପଥରରେ ଗୋଟିଏ ଆଣ୍ଠୁଆ ଗୋପାଳ ମୂର୍ତ୍ତି, ଭାରି ସୁନ୍ଦରିଆ ମୂର୍ତ୍ତି। ବୁଢ଼ା ବାବୁ ଥରେ ତୀର୍ଥ କରି ଯାଇଥିଲେ, ମଥୁରା ବୃନ୍ଦାବନରୁ ଆଣିଥିଲେ ସେ ମୂର୍ତ୍ତିଟି, ଅବିକଳ ଜିଅନ୍ତା ପିଲାଟିଏ ପରି ଆଣ୍ଠେଇ ଆଣ୍ଠେଇ ଗୁରୁଣ୍ଡିବା ବେଳର ମୂର୍ତ୍ତି। ସାନ୍ତାଣୀ ସେ ମୂର୍ତ୍ତିଟିକୁ ଆଣି ଦିନରାତି ତାରି ପିଛାରେ ଲାଗିଲେ। ସକାଳୁ ତାକୁ କାଛା ପିନ୍ଧେଇଦେବା, ତା ମୁଣ୍ଡରେ ଟୋପି ଟୋପି କରି ଚନ୍ଦନ ଦେବା, ତା ଅଣ୍ଟା ବାହୁ ବେକରେ ସୁନାରୂପା ଆଉ ଆୟ ଅଳଙ୍କାର ଲଗେଇଦେବା, ତାକୁ କୋଳରେ ବସାଇ ଝୁଲାଇବା, ଗେଲ କରିବା, ତାକୁ ଦୁଧ ପିଆଇ ଦେବା, ତା ସାଙ୍ଗରେ ବକର ବକର ହେବା, ତାକୁ କୋଳରେ ପୁରାଇ ଗୀତ ଗାଇ ଶୁଆଇ ଦେବା, ନହେଲେ ଦୋଳିରେ ଶୁଆଇବା। ଏହିସବୁ କାମରେ ସାନ୍ତାଣୀଙ୍କର ଦିନ ରାତି କଟିଗଲା। ତାକୁ ବାରଣ୍ଡା ଧାରରେ ବସାଇ ଦେବେ, ସେ ଯେମିତି ପଡ଼ିଯିବ ସେଉଠୁ ଆଲୋ ଧନଲୋ ମୋ କାହ୍ନା ପଡ଼ିଗଲା କହି ତଳୁ ଉଠାଇ ଆଣି ଝାଡ଼ି ଝୁଡ଼ି ଦେଇ କୋଳରେ ବସେଇ ବହେ କାନ୍ଦିବେ। ଥରେ ଥରେ ତାକୁ ମାଡ଼ ବି ଚଢ଼େଇ ଦେବେ, ହଇରେ ଛତରା କୁଆଡ଼େ ଯାଇଥିଲୁ, ଏ ଖରାବେଳଟାରେ କୁଆଡ଼େ ବୁଲୁଥିଲୁ କହ, ହଇରେ ଚୋର ତତେ ତ ଏତେ କଥା କନ୍ଧୁଛି ପାଟିକି ନଉନୁ, ପାଟିରେ ଦେଲେ ଥୁ ଥୁ କରି ଫିଙ୍ଗୁଛୁ, ପରଘରୁ କାହିଁକି ସରଳ ବଣି ଚୋରି କରି ଖାଉଛୁ ଯେ, ସେମାନେ ସବୁଦିନେ ଆସି ତୋ ନାଁରେ ମୋ ଆଗରେ ଫେଦାର ହେଉଛନ୍ତି, ହଇରେ ଛତରା। ଏତିକି କହି ସେ ମୂର୍ତ୍ତିକୁ ନେଇ ଗୋଟେ ଖୁଣ୍ଟରେ ବାନ୍ଧିଦେବେ, ଆଉ ତାରି ପାଖେ ବସି ମନକୁ ମନ ଭଟର ଭଟର ହେଉଥିବେ। ଚନ୍ଦ୍ରମଣି ବାବୁ ସବୁ ଦେଖନ୍ତି, ମାତ୍ର ହସୁଥାନ୍ତି, ପାଟି ଫିଟାନ୍ତି ନାହିଁ। ମୁଁ ଆଉ ସେ ପୂଜାରୀ ଟୋକା ପ୍ରଥମେ ଦିନାକାତେ ଭାରି ହସୁଥିଲୁ ସାନ୍ତାଣୀଙ୍କର ଏ କାଣ୍ଡ କାରଖାନା ଦେଖି, ଭାବିଥିଲୁ ସାନ୍ତାଣୀ ବୋଧେ ପାଗଳ ହେଇଗଲେ ହଜୁର, ହସୁଥାଉ ସିନା କିନ୍ତୁ ସାନ୍ତାଣୀଙ୍କ ପାଇଁ ମନ ବଡ଼ ଖରାପ ହେଇଯାଉଥାଏ। ଦିନେ କିନ୍ତୁ ଜଣେ ସାଧୁ ବୈଷ୍ଣବ ଆସି ପହଞ୍ଚିଲେ, ତାଙ୍କ ମଠ କୁଆଡ଼େ ସିଆଡ଼େ ନଦିଆ ନବଦ୍ୱୀପ, ସେ ପୁରସ୍ତମ ଯିବା ବାଟରେ ଆସି ଆମ ଘରେ ଅତିଥି ହେଲେ। ସାନ୍ତାଣୀଙ୍କ ଭାବ ଦେଖି ସେ ଆମ ସମସ୍ତଙ୍କୁ ଡାକି କ'ଣ ବାରିଲେ କେଜାଣି କହିଦେଲେ ସଫା ସଫା, ଦେଖ ତୁମ ସାନ୍ତାଣୀଙ୍କ ଠାରେ ଯଶୋଦା ଭାବ ଲାଗିଛି, ଏ ଭାବ ପ୍ରବଳ ହେଲାଣି, ଏ ବୋଧେ ବେଶୀ ଦିନ ଆଉ ଇହଧାମରେ ରହିଲା ଭଳି ମୋତେ ଲାଗୁନାହିଁ। ଯଶୋଦାଙ୍କ କଳା ନେଇ ଜନ୍ମିଛନ୍ତି, ଖୁବ୍ ଶୀଘ୍ର ଏ ଦେହ ଛାଡ଼ି ବଜ୍ରପ୍ରାପ୍ତ ହେବେ। ବୈଷ୍ଣବ ଜଣକ ଏତେ କହି ଚାଲିଗଲେ। ଆମେ ସବୁକିଛି ବୁଝିପାରୁନଥିଲୁ, କ'ଣ ସେ ବୈଷ୍ଣବ କହିଲେ କେଜାଣି, କ'ଣ ସେ ବାରିଲେ କେଜାଣି, ତାଙ୍କ ଯିବାର ମାତ୍ର 3 ମାସ ଯାଇନାହିଁ। ଦିନେ ଭୋର ସକାଳୁ ବାବୁ ଆମମାନଙ୍କୁ ଭାରି ଅତର୍ଛ ହୋଇ ଡାକିଲେ, ପୂଜାରୀଟା ଗାମୁଛା ବଦଳୁଥାଏ, ମୁଁ ଦୌଡ଼ିଗଲି ବାବୁଙ୍କ ଶୋଇବା ଘରକୁ। ଚନ୍ଦ୍ରମଣି ବାବୁ ମୋତେ କୁଣ୍ଢାଇ ଧରି ଦାଉ ଦାଉ କରି କାନ୍ଦି ଉଠିଲେ, ଆରେ ମକରା ତୋ ସାନ୍ତାଣୀ ଆଉ ନାହିଁ ରେ, ମୋତେ ଭସେଇ ଦେଇ ଏକୁଟିଆ କରିଦେଇ ସେ ତାର ଗୋପାଳ ପାଖକୁ ଚାଲିଗଲା। ଏତିକି କହି ବାବୁ ସେଇ ଭୂଇଁ ଉପରେ ନାଥୁକିନା କଚାଡ଼ି ହୋଇପଡ଼ି ବେହୋସ ହୋଇଗଲେ। ମୁଁ ଖଟ ଉପରକୁ ଚାହିଁ ଦେଖେ ତ ମା ସାନ୍ତାଣୀ ଚିତ ହୋଇ ଶୋଇଛନ୍ତି, ତାଙ୍କ ଥନ ଉପରେ ସେଇ ଆଣ୍ଠୁଆ ଗୋପାଳ ମୂର୍ତ୍ତିଟି ମୁହଁ ମାରି ପଡ଼ିଛି। ସାନ୍ତାଣୀ ଆଖି ବୁଜି ଦେଇଛନ୍ତି, ଓଠରେ କିନ୍ତୁ ଧାରେ ହସ ଲାଗି ରହିଛି। କେହି କହିବେ ନାହିଁ ଯେ ପିଣ୍ଡରୁ ପ୍ରାଣ କେତେବେଳୁ ଛାଡ଼ି ଚାଲିଗଲାଣି ବୋଲି। ହଜୁର ଆପଣଙ୍କୁ ଆଉ କ'ଣ କହିବି, ସେତେବେଳର କଥା ମୁଁ ଆଉ କହିପାରିବି ନାହିଁ, ମୋ ଛାତି ଫାଟିଗଲା। ମୁଁ ତାଙ୍କ ପାଦ ଧରି ସାନ୍ତାଣୀ ସାନ୍ତାଣୀ ହୋଇ ରଡ଼ି ଛାଡ଼ି କାନ୍ଦିଲି। କେତେ କାଳ ଗଲାଣି ହଜୁର, ମୁଁ ଆସି ଆରପାରିକି ଯିବାକୁ ଗୋଡ଼ ଟେକିଲିଣି, ମୋର ତ ଆଉ ଏ ସଂସାରରେ କେହି ନାହିଁ ହଜୁର, ମୁଁ କ'ଣ ଆଉ ବେଶୀ ଦିନ ବଞ୍ଚିବି? ମୋତେ ଆସି ହେଲାଣି 2024। ଏସବୁ କଥା ମୋ ମନ ଭିତରେ କାଲିର ଘଟଣା ଭଳି ରହିଛି ହଜୁର। ତେବେ ଆଜି ଯାଏଁ ଏସବୁ କଥା ମୁଁ କାହାକୁ କହେ ନାହିଁ, କେହି ମଧ୍ୟ ମୋତେ ଏସବୁ ପଚାରେ ନାହିଁ। ଆଜି ଶେଷ ବେଳକୁ ଆପଣମାନେ କୁଆଡ଼େ ଆସି ମୋ ପାଖରେ ପହଞ୍ଚିଗଲେ, କେଉଁଠୁ ମୋର ଠିକଣା ପାଇଲେ କେଜାଣି, ମୋ ପ୍ରତି ଭାରି ଦୟା କଲେ। ଏତେକ ମୁଁ ଆପଣମାନଙ୍କ ଆଗରେ କହିଦେଲାରୁ ମୋତେ ବଡ଼ ଉତ୍ସାହ ଲାଗୁଛି ଆଜ୍ଞା। ଫକୀରମୋହନ ବାବୁ ଯେତିକି ଜାଣିଥିଲେ ଲେଖିଯାଇଛନ୍ତି, ଶେଷ କଥା ସେବା କୁହରୁ ଜାଣିବେ? ସେ ମଧ୍ୟ କ'ଣ ଆଉ ବେଶୀ ଦିନ ବଞ୍ଚିପାରିଲେ କି? ସେତେବେଳେ ତ ସେ ଭାଇ ଯାଇଥିଲେ। ହଉ ହଜୁର, ଯେତିକି ମୋର ଯାହା ମନରେ ଥିଲା ସବୁ କହିଦେଲି, ଏଣିକି ଆପଣମାନେ ଯଦି ଆକୁ ନେଖିଦେବେ ନେଖି ଦିଅନ୍ତୁ, ଲୋକେ ସବୁ କଥା ଜାଣିବେ, ମକରାର ବି ନାଁଟା ରହିଯିବ ହଜୁର। ହଁ ହଜୁର, ମୁଁ ଗୋଟାଏ କିବା ଲୋକ, ଲୋକ ନା ପୋକ, ଏ ସଂସାରରେ ମୋର ଗୋଟାଏ ବି କୀର୍ତ୍ତି ଅଛି ଯେ ମୋ ନାଁ ରହିବ? ମା ସାନ୍ତାଣୀ, ସୁଲୋଚନା ଦେବୀ ଆଉ ଚନ୍ଦ୍ରମଣି ବାବୁଙ୍କର ନାଁ ରହୁ, ଫକୀରମୋହନ ବାବୁଙ୍କ ନାଁ ରହୁ, ଆପଣମାନଙ୍କର ନାଁ ମଧ୍ୟ ରହୁ, ମୁଁ ମକରାଟାଏ ହଜୁର, ମୁଁ ମକରାଟାଏ।